అతిథి
ଆଜି ଏବଂ ଆସନ୍ତାକାଲି ଆପଣମାନେ ବସି ରାଜ୍ୟ ସରକାର ତାଙ୍କ ମୁଖରୁ ଜଗନ୍ନାଥଙ୍କ ସମ୍ବନ୍ଧୀୟ କିଛି କଥା ଶ୍ରବଣ କରିବେ। ବର୍ତ୍ତମାନ ଆମେ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ ଆମମାନଙ୍କୁ ସହଯୋଗ କରିଥିବାରୁ। ଏବଂ ବର୍ତ୍ତମାନ ଆମେ ଅନୁରୋଧ କରିବୁ ଶ୍ରୀମଦ୍ ଭକ୍ତି ଗୌରବ ନାରାୟଣ ଗୋଷ୍ଠୀ ମହାରାଜଙ୍କୁ ସେ ତାଙ୍କର ଦିବ୍ୟ ବକ୍ତ୍ୟ ପ୍ରଦାନ କରିବେ। ଜୟ ଜଗନ୍ନାଥ।
ଜଗନ୍ନାଥଙ୍କର ସମ୍ବନ୍ଧରେ ଆମେ କିଛି ଆଲୋଚନା କରିବା। ବିଶେଷ ଭାବରେ ସେହି ଜଗନ୍ନାଥଙ୍କର ରଥଯାତ୍ରା ମହୋତ୍ସବ ଏବଂ ଗୁଣ୍ଡିଚା ମନ୍ଦିରରେ ତାଙ୍କର ସପ୍ତଦିନ ବ୍ୟାପୀ ନିବାସ ଏବଂ ପୁରୁଷୋତ୍ତମ ଧାମ ଯାହାକି ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ହୋଇଛି ସେ ଧାମର ମହାତ୍ମା ସମ୍ବନ୍ଧରେ ଆମେ ଆଲୋଚନା କରିବା। ସର୍ବପ୍ରଥମ ଆମେ ପୁରୁଷୋତ୍ତମ ଧାମର ମହାତ୍ମା ସମ୍ବନ୍ଧରେ ଆଲୋଚନା କରିବା ଯାହାକି ସ୍ୱୟଂ ଜଗନ୍ନାଥ ସେ ବ୍ରହ୍ମାଙ୍କୁ ତାଙ୍କର ଧାମର ମହତ୍ଵ ସମ୍ବନ୍ଧରେ କହିଥିଲେ। ବ୍ରହ୍ମା ଯିଏକି ସୃଷ୍ଟିର ପ୍ରଥମ ଜୀବ ସେ ଏହି ସୃଷ୍ଟି କାର୍ଯ୍ୟ ସମ୍ପାଦନ କରିବା ପରେ ଯେତେବେଳେ ଦେଖିଲେ ଯେ ପୃଥିବୀ ଗର୍ଭସାଗର ଜଳରେ ବୁଡ଼ିଯାଇଛି ସେତେବେଳେ ପୃଥିବୀକୁ ଉଦ୍ଧାର କରିବା ପାଇଁ ବ୍ରହ୍ମା ଉପାୟ ଚିନ୍ତା କରୁଛନ୍ତି ଏବଂ ଭଗବାନଙ୍କର ସ୍ମରଣ କରୁଛନ୍ତି। ସେହି ସମୟରେ ଭଗବାନ ବ୍ରହ୍ମାଙ୍କର ନାସିକାରୁ ଏକ କ୍ଷୁଦ୍ର ବରାହ ରୂପରେ ନିର୍ଗତ ହୋଇ ସେ ଆକାଶ ମାର୍ଗରେ ବିଶାଳ ରୂପ ଧାରଣ କରିଥିଲେ ଏବଂ ଗର୍ଭସାଗରର ଜଳକୁ ଯାଇ ପୃଥିବୀକୁ ଉଦ୍ଧାର କରିଥିଲେ ବ୍ରହ୍ମା। ତାପରେ ଏହି ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାର ତୀର୍ଥ ଏବଂ ପର୍ବତ ଏବଂ ବିଭିନ୍ନ ପ୍ରକାର ବନରାଜି ଦ୍ୱାରା ପୃଥିବୀକୁ ସୁଶୋଭିତ କରି ଜୀବଜଗତରେ ବିସ୍ତାର କରିଥିଲେ। କିନ୍ତୁ ବ୍ରହ୍ମା ଦେଖିଲେ ଯେ ଏଇ ପୃଥିବୀ ପୃଷ୍ଠରେ ଯେଉଁ ଜୀବମାନେ ବିଚରଣ କରୁଛନ୍ତି ସେମାନେ ସମସ୍ତେ ମରଣଶୀଳ ଏବଂ ସେମାନେ ସମସ୍ତେ ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ ଦୁଃଖ ଭୋଗ କରିବା ପାଇଁ ବାଧ୍ୟ କାରଣ ଏହା ହେଉଛି ସୃଷ୍ଟିର ନିୟମ। ଏହି ଭୌତିକ ସଂସାର ତାହା ହେଉଛି ଦୁଃଖାଳୟମ ଅଶ୍ୱାସତମ ଏହା ହେଉଛି ଦୁଃଖର ଘର ଏବଂ ଅନିତ୍ୟ ତେଣୁ ଅନିତ୍ୟ ଅସୁଖ ଲୋକ ଏ ଅନିତ୍ୟ ଅସୁଖ ଲୋକକୁ ଲୋକରେ ରହି ବ୍ୟକ୍ତି କେବେ ହେଲେ ସୁଖ ପ୍ରାପ୍ତ କରିପାରିବ ନାହିଁ। ତେଣୁ ବ୍ରହ୍ମା ଚିନ୍ତା କଲେ ଯେ ଭୌତିକ ସଂସାରର ଜୀବମାନଙ୍କର କିପରି ଭାବରେ ଉଦ୍ଧାର ହେବ ତେଣୁ ବ୍ରହ୍ମା ଭଗବାନଙ୍କର ଚିନ୍ତା ବା ଭଗବାନଙ୍କର ଧ୍ୟାନ କରି ଭଗବାନଙ୍କୁ ପ୍ରାର୍ଥନା କଲେ ଯେ କିପରି ଭାବରେ ଜୀବମାନେ ଏ ଭୌତିକ ସଂସାରରେ ଉଦ୍ଧାର ହେବେ। ତେଣୁ ଏଇ କଥା ଚିନ୍ତା କରି ବ୍ରହ୍ମା ଯେତେବେଳେ ଭଗବାନଙ୍କୁ ଧ୍ୟାନ କରି ସ୍ତୁତି କରୁଛନ୍ତି ସେହି ସମୟରେ ଭଗବାନ ବ୍ରହ୍ମାଙ୍କ ସମ୍ମୁଖରେ ପ୍ରକଟ ହେଲେ ଏବଂ ପ୍ରକଟ ହୋଇ ଭଗବାନ ବ୍ରହ୍ମାଙ୍କୁ କହୁଛନ୍ତି ଯେ ହେ ବ୍ରହ୍ମା, ଏ ସଂସାରରେ ଯେତେ ଜୀବମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ସମସ୍ତେ ନିଜ ନିଜର କର୍ମଫଳ ଭୋଗ କରିବା ପାଇଁ ବାଧ୍ୟ, ସେଥିରୁ କେହି ବି ମୁକ୍ତ ହେବା ସମ୍ଭବ ନୁହେଁ। କିନ୍ତୁ ଗୋଟିଏ ମାର୍ଗ ରହିଛି ଯେଉଁ ମାର୍ଗରେ ଜୀବମାନେ ଅନାୟାସରେ ମୁକ୍ତ ହୋଇପାରିବେ। ତେଣୁ ଭଗବାନ ବ୍ରହ୍ମାଙ୍କୁ କହୁଛନ୍ତି ଯେ ପ୍ରକୃତ ପକ୍ଷରେ ମୋର ଗୋଟିଏ ଗୁପ୍ତ ସ୍ଥାନ ରହିଛି ଏଇ ଭୌତିକ ସଂସାରରେ, ପୃଥିବୀ ପୃଷ୍ଠରେ, ଯେଉଁ ସ୍ଥାନ ସମ୍ବନ୍ଧରେ ଏପରିକି ତୁମେ ମଧ୍ୟ ଅବଗତ ନୁହଁ ବା ଏପରିକି ଦେବତାମାନେ ମଧ୍ୟ ଜାଣିନାହାନ୍ତି ସେ ସ୍ଥାନ ସମ୍ବନ୍ଧରେ। ତେଣୁ ଭଗବାନ କହୁଛନ୍ତି ପୃଥିବ୍ୟାଂ ଗୋପିତଂ ସ୍ଥାନମ୍ ତଦପ୍ରାପି ସୁଦୁର୍ଲଭମ୍। ଭଗବାନ କହୁଛନ୍ତି ହେ ବ୍ରହ୍ମା, ସମଗ୍ର ପୃଥିବୀରେ ଏହି ସ୍ଥାନ ହେଉଛି ଗୁପ୍ତ ସ୍ଥାନ, ଏପରିକି ତବଚାପି ସୁଦୁର୍ଲଭ, ତୁମର ମଧ୍ୟ ଦୁର୍ଲଭ ସେ ସ୍ଥାନ। ଯେଉଁ ବ୍ରହ୍ମା ସୃଷ୍ଟିର ପ୍ରଥମ ଜୀବ ସେ ମଧ୍ୟ ଏହି ସ୍ଥାନ ସମ୍ବନ୍ଧରେ ଜାଣିନଥିବା କଥା ସ୍ୱୟଂ ଭଗବାନ ଉଲ୍ଲେଖ କରୁଛନ୍ତି। ପୁଣି କହୁଛନ୍ତି ସୁରାପୁରାଣମ୍ ଦୁର୍ଗେୟମ୍ ମାୟା ଆଚ୍ଛାଦିତ ମମ। ଏବଂ ଏହି ସ୍ଥାନଟି ସୁର ଏବଂ ଅସୁରମାନଙ୍କ ଦ୍ୱାରା ଦୁର୍ଗେୟ, ଅର୍ଥାତ୍ ସୁର ଦେବତାମାନେ ଏବଂ ଅସୁରମାନେ କେହି ଏ ସ୍ଥାନ ସମ୍ବନ୍ଧରେ ଜାଣିନାହାନ୍ତି। ଏବଂ ଏହି ସ୍ଥାନଟି ମୋର ମାୟା ଦ୍ୱାରା ଆଚ୍ଛାଦିତ ହୋଇ ରହିଛି, କାରଣ ଏମାନେ ସମସ୍ତେ କାହିଁକି ଜାଣିନାହାନ୍ତି, ଯେହେତୁ ଭଗବାନଙ୍କ ମାୟା ଦ୍ୱାରା ଏହି ସ୍ଥାନଟି ଆଚ୍ଛାଦିତ ହୋଇ ରହିଛି, ସେଥିପାଇଁ ଏହା ସମସ୍ତଙ୍କର ଦୁର୍ଗେୟ। ତେଣୁ ସେ ସ୍ଥାନ ସମ୍ବନ୍ଧରେ ସ୍ୱୟଂ ଭଗବାନ ବର୍ତ୍ତମାନ କହୁଛନ୍ତି ସେ ସ୍ଥାନଟି କେଉଁଠାରେ ଅବସ୍ଥିତ, ସାଗରସ୍ଥ ଉତ୍ତର ତୀରେ ମହାନଦ୍ୟା ସୁଦକ୍ଷିଣ। କହୁଛନ୍ତି ଯେ ସାଗରର ଉତ୍ତର ଭାଗରେ ଏବଂ ମହାନଦୀର ଦକ୍ଷିଣ ଭାଗ, ତେଣୁ ଏହି ପୁରୁଷୋତ୍ତମ କ୍ଷେତ୍ର ସମ୍ବନ୍ଧରେ ଭଗବାନ ନିଜେ ବର୍ଣ୍ଣନା କରି କହୁଛନ୍ତି ଏ ଯେଉଁ ଗୁପ୍ତ ସ୍ଥାନ କଥା, ତାହା ହେଉଛି ସାଗରର ଉତ୍ତର ଭାଗ ଏବଂ ମହାନଦୀର ଦକ୍ଷିଣ ଭାଗରେ ଯେଉଁ ସ୍ଥାନଟି ରହିଛି ଏହି ସ୍ଥାନ ହେଉଛି ସଂସାରରେ ସବୁଠାରୁ ଗୁପ୍ତ ସ୍ଥାନ। ସପ୍ରଦେଶ ପୃଥିବ୍ୟା ହିଁ ସର୍ବତୀର୍ଥ ଫଳପ୍ରଦ, ଏବଂ ଏହି ପ୍ରଦେଶଟି ସମସ୍ତ ପୃଥିବୀରେ ସମସ୍ତ ତୀର୍ଥର ଫଳ ପ୍ରଦାନ କରିପାରେ, ଅର୍ଥାତ୍ ସାଧାରଣ ଭାବରେ ଏ ସଂସାରରେ ବିଭିନ୍ନ ପ୍ରକାର ତୀର୍ଥସ୍ଥାନମାନ ରହିଛି ଏବଂ ଲୋକମାନେ ବିଭିନ୍ନ ତୀର୍ଥସ୍ଥାନ ଦର୍ଶନ କରି ସେମାନେ ପାପମୁକ୍ତ ହୋଇଥାନ୍ତି। କିନ୍ତୁ ଏହି ଗୁପ୍ତ ସ୍ଥାନ କଥା ଯେଉଁ ଭଗବାନ କହୁଛନ୍ତି, ସେହି ତୀର୍ଥସ୍ଥାନ ସର୍ବତୀର୍ଥ ଫଳପ୍ରଦ, ଅର୍ଥାତ୍ ଏହି ତୀର୍ଥସ୍ଥାନକୁ ଯାତ୍ରା କଲେ ବା ଏହି ତୀର୍ଥସ୍ଥାନରେ ନିବାସ କଲେ ସମସ୍ତ ତୀର୍ଥର ଫଳ ଏକ ସାଙ୍ଗରେ ପ୍ରାପ୍ତ ହୋଇଥାଏ। ତେଣୁ ଏହି କ୍ଷେତ୍ରଟି ଯେଉଁଠିକି ମହାନଦୀର ଦକ୍ଷିଣରେ ଏବଂ ସାଗରର ଉତ୍ତର ଭାଗରେ ଅବସ୍ଥିତ, ତାହା ହେଉଛି ସର୍ବତୀର୍ଥ ଫଳପ୍ରଦ। ଜଣେ ଅନ୍ୟ ତୀର୍ଥ ଗମନ ନ କରି ମଧ୍ୟ ଏହି ସ୍ଥାନକୁ ଗମନ କରି ସର୍ବତୀର୍ଥର ଫଳକୁ ପ୍ରାପ୍ତ ହେବ। ତେଣୁ ଭଗବାନ କହୁଛନ୍ତି ଚତୁର୍ଦେ ମନୁଜା ବ୍ରହ୍ମନ୍ ନିବସନ୍ତି ସୁବୁଦ୍ଧୟ ଜନ୍ମାନ୍ତର କୃତାନାନ୍ତ ପୁଣ୍ୟାନାଂ ଫଳ ଭାଗିନା। ତେଣୁ ଏହି ସ୍ଥାନଟିରେ ଯେଉଁମାନେ ନିବାସ କରୁଛନ୍ତି, ଏହି ସ୍ଥାନରେ ଯେଉଁମାନେ ନିବାସ କରୁଛନ୍ତି ସେମାନେ ସମସ୍ତେ ସୁବୁଦ୍ଧୟ, ଉତ୍ତମ ବୁଦ୍ଧି ସମ୍ପନ୍ନ ଏବଂ ଜନ୍ମାନ୍ତର କୃତାନାନ୍ତ, ସେମାନଙ୍କର ଜନ୍ମାନ୍ତର ଆଉ ହୁଏ ନାହିଁ, ଅର୍ଥାତ୍ ସେମାନେ ଏହି ସ୍ଥାନରେ ମୃତ୍ୟୁବରଣ କଲେ ପୁନଃ ସେମାନେ ପୁନର୍ଜନ୍ମ ଲାଭ କରନ୍ତି ନାହିଁ, ସେମାନଙ୍କର ମୁକ୍ତି ହେଇଯାଏ। ଏବଂ ସେମାନେ ସମସ୍ତ ପୁଣ୍ୟ ଫଳଯୁକ୍ତ ହେଇଥିବା ହେତୁ ଅର୍ଥାତ୍ ପୂର୍ବ ଜନ୍ମରେ ସୁକୃତି ବା ପୁଣ୍ୟକର୍ମ ଅର୍ଜନ କରିଥିବା ହେତୁ ଏହି ସ୍ଥାନରେ ସେମାନଙ୍କର ଜନ୍ମ ହେଇଥାଏ। ନା ଅଳ୍ପ ପୁଣ୍ୟ ପ୍ରଦାୟନ୍ତେ ନା ଭକ୍ତାମୟୀ ପଦ୍ମଜ ଏକାମ୍ର କାମନା ଯାବ ଦକ୍ଷିଣ ଉଦରି ତୀର। ତେଣୁ ପୁଣି ଭଗବାନ ଆଉ ଟିକେ ଏହି ସ୍ଥାନର ବିଶେଷତ୍ୱ ସମ୍ବନ୍ଧରେ ପ୍ରକାଶ କରିବାକୁ ଯାଇ କହୁଛନ୍ତି ଯେ ଏକାମ୍ର କାନନ ଯାବତ୍ ଦକ୍ଷିଣ ଉଦଧି ତୀର, ଅର୍ଥାତ୍ ଏକାମ୍ର କାନନ ଅର୍ଥାତ୍ ଭୁବନେଶ୍ୱର, ଏହାର ପ୍ରାଚୀନ ନାମ ହେଉଛି ଏକାମ୍ର କାନନ। ଏଠାରେ ଗୋଟିଏ ଆମ୍ର ବୃକ୍ଷ ଥିଲା, ସେଥିପାଇଁ ଏକ ଆମ୍ର କାନ ଏବଂ ତାହା ସୁବିସ୍ତୃତ ଥିଲା ସେ ଆମ୍ର ବୃକ୍ଷ। ଏହା ହେଉଛି ଭଗବାନ ନାରାୟଣ ୟା ଭଗବାନ ବିଷ୍ଣୁଙ୍କ ଦ୍ୱାରା ପ୍ରଦତ୍ତ ଶିବଙ୍କର କ୍ଷେତ୍ର। ତେଣୁ ଏକାମ୍ର କାନନ ହେଉଛି ଶିବଙ୍କ କ୍ଷେତ୍ର, ସେ ହେଉଛନ୍ତି ପୁରୁଷୋତ୍ତମ କ୍ଷେତ୍ରର କ୍ଷେତ୍ରପାଳ। ତେଣୁ ଭଗବାନ କହୁଛନ୍ତି ଏକାମ୍ର କାନନ ଠାରୁ ଦକ୍ଷିଣ ଉଦଧି ତୀର ଅର୍ଥାତ୍ ଦକ୍ଷିଣ ସମୁଦ୍ର ତୀର ପର୍ଯ୍ୟନ୍ତ ଏ ପ୍ରତିଟି ପାଦଭୂମି ପୁଣ୍ୟରୁ ପୁଣ୍ୟତର। ତେଣୁ ଏ ଭୁବନେଶ୍ୱର ଠାରୁ ପୁରୀ ଯେଉଁ ସ୍ଥାନ ରହିଛି ଏ ପ୍ରତି ପଦକ୍ଷେପ ହେଉଛି ପୁଣ୍ୟରୁ ପୁଣ୍ୟତର। ନାଥ ପୁଣ୍ୟ ପ୍ରଜାୟନ୍ତେ ନା ଭକ୍ତାମୟୀ ପଦ୍ମଜ। ତେଣୁ ଭଗବାନ କହୁଛନ୍ତି ଏହି ସ୍ଥାନରେ ଯେଉଁମାନେ ଜନ୍ମଗ୍ରହଣ କରିଥାନ୍ତି ଅର୍ଥାତ୍ ଏକାମ୍ର କାନନ ଠାରୁ ପୁରୀ ପର୍ଯ୍ୟନ୍ତ ଅଳ୍ପ ପୁଣ୍ୟବାନ ବ୍ୟକ୍ତିମାନେ ଏହି ପ୍ରଦେଶରେ ଜନ୍ମଗ୍ରହଣ କରିପାରନ୍ତି ନାହିଁ, ଅର୍ଥାତ୍ ଯେଉଁମାନେ ତାର ଅଧିକ ପୁଣ୍ୟ ରହିଛି ସେମାନେ କେବଳ ଏହି ପ୍ରଦେଶରେ ଜନ୍ମଲାଭ କରିଥାନ୍ତି। ଏବଂ ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି ସେମାନେ ମଧ୍ୟ ଜନ୍ମଗ୍ରହଣ କରନ୍ତି ନାହିଁ ଏହି ପ୍ରଦେଶରେ। ପଦାତ୍ ପଦାତ୍ ଶ୍ରେଷ୍ଠତମ କ୍ରମେଣ ପରିକୀର୍ତ୍ତିତ ସିନ୍ଧୁ ତୀରେ ତୁଜ ବ୍ରହ୍ମଣ ରାଜତେ ନୀଳ ପର୍ବତ। ଏବଂ ଏହି ପ୍ରଦେଶରେ ସିନ୍ଧୁ ତୀରରେ ନୀଳ ପର୍ବତ ନାମରେ ଏକ ମହାନ ସୁରମ୍ୟ ପର୍ବତ ଦୃଶ୍ୟମାନ। ତେଣୁ ବର୍ତ୍ତମାନ ଯେଉଁଠାରେ ଜଗନ୍ନାଥଙ୍କର ମନ୍ଦିର ରହିଛି ତାହା ପ୍ରକୃତପକ୍ଷେ ନୀଳ ପର୍ବତ ଉପରେ ପ୍ରତିଷ୍ଠିତ। ତେଣୁ ଆପଣମାନେ ଯେତେବେଳେ ପୁରୀ ଯାଉଥିବେ ଦେଖିବେ ବଡ଼ଦାଣ୍ଡରେ ଛିଡ଼ା ହେଲେ ଆପଣ ସ୍ନାନ ମଣ୍ଡପକୁ ଦେଖିବେ କେତେ ଉଚ୍ଚା। ତେଣୁ 22 ପାହାଚ ଦେଇ ଉପରକୁ ଉଠିବାକୁ ହୁଏ ନୀଳ ପର୍ବତ ଉପରକୁ, ଏବଂ ସେଇଠାରେ ଜଗନ୍ନାଥଙ୍କର ମନ୍ଦିର ରହିଛି। ଏବଂ ଯେତେବେଳେ ଭଗବାନ ଜଗନ୍ନାଥ ନୀଳମାଧବ ରୂପରେ ଆବିର୍ଭୂତ ହୋଇଥିଲେ ସେ ସେହି ସ୍ଥାନରେ ନୀଳମାଧବ ରୂପରେ ପୂଜିତ ହେଉଥିଲେ। ନୀଳମାଧବ ରୂପରେ ଅନ୍ତର୍ଦ୍ଧାନ ହେବା ପରେ ସେ ପୁଣି ଜଗନ୍ନାଥ ରୂପରେ ସେଠାରେ ପ୍ରକାଶିତ ହେଲେ। ତେଣୁ କୁହାଯାଇଛି ଯେ ବ୍ରହ୍ମାଙ୍କର ଆୟୁକୁ 2 ପରାର୍ଦ୍ଧରେ ବିଭକ୍ତ କରାଯାଇଛି। ବ୍ରହ୍ମାଙ୍କର ଆୟୁର ଯେଉଁ 100 ବର୍ଷରୁ ପ୍ରଥମ 50 ବର୍ଷ ହେଉଛି ପ୍ରଥମ ପରାର୍ଦ୍ଧ, ଏବଂ ବ୍ରହ୍ମାଙ୍କ ଆୟୁର 250 ବର୍ଷ ହେଉଛି ଦ୍ୱିତୀୟ ପରାର୍ଦ୍ଧ। ତେଣୁ ବ୍ରହ୍ମାଙ୍କର ପ୍ରଥମ ପରାର୍ଦ୍ଧରେ ଅର୍ଥାତ୍ ତାଙ୍କ ଆୟୁର 50 ବର୍ଷ ଭଗବାନ ଶ୍ରୀ ନୀଳମାଧବ ରୂପରେ ନୀଳକଙ୍କରରେ ଆବିର୍ଭୂତ ହୋଇଥାନ୍ତି, ଏବଂ ବ୍ରହ୍ମାଙ୍କର ଦ୍ୱିତୀୟ ପରାର୍ଦ୍ଧରେ ଭଗବାନ ନୀଳମାଧବ ଶ୍ରୀ ଜଗନ୍ନାଥ ରୂପରେ ପ୍ରକାଶିତ ହୋଇଥାନ୍ତି। ତେଣୁ ବର୍ତ୍ତମାନ ବ୍ରହ୍ମାଙ୍କର ଦ୍ୱିତୀୟ ପରାର୍ଦ୍ଧ ଚାଲିଛି, ବ୍ରହ୍ମାଙ୍କର 50 ବର୍ଷ ଅତିକ୍ରମ ହୋଇସାରିଛି ଏବଂ ଦ୍ୱିତୀୟ 50 ବର୍ଷ କାର୍ଯ୍ୟକାଳ ଚାଲିଛି ବ୍ରହ୍ମାଙ୍କର। ତେଣୁ ଭଗବାନ ନୀଳମାଧବ ଶ୍ରୀ ଜଗନ୍ନାଥ ରୂପରେ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ପ୍ରକାଶିତ ହୋଇ ନୀଳକନ୍ଦରରେ ପୂଜିତ ହେଉଛନ୍ତି। ତେଣୁ ଭଗବାନ ବ୍ରହ୍ମାଙ୍କୁ କହୁଛନ୍ତି ଯେ ସେଇଠାରେ ଏହି ନୀଳ ପର୍ବତ ରହିଛି, ସଙ୍ଗ ସର୍ବସଙ୍ଗ ପରିତ୍ୟକ୍ତ ତତ୍ର ତିଷ୍ଠାମି ଦେହ ବୃହ। ତେଣୁ ଭଗବାନ କହୁଛନ୍ତି ମୁଁ ସେଇ ସ୍ଥାନରେ ସମସ୍ତ ସଙ୍ଗ ତ୍ୟାଗ କରି ମୁଁ ନିଜେ ସ୍ୱଶରୀରରେ ସେଇ ସ୍ଥାନରେ ନିତ୍ୟ ନିବାସ କରୁଛି। ତେଣୁ ଏଇ ନୀଳକଣ୍ଠର ଭଗବାନଙ୍କର ନିତ୍ୟ ନିବାସ ସ୍ଥଳ, ସେଥିପାଇଁ କୁହାଯାଇଛି ପୃଥିବୀରେ ଗୁପ୍ତ ସ୍ଥାନ। ନୀଳକଣ୍ଠର ବା ପୁରୁଷୋତ୍ତମ କ୍ଷେତ୍ରର ମହାତ୍ମା ସମ୍ବନ୍ଧରେ ସମସ୍ତେ ଅବଗତ ନୁହନ୍ତି। ତେଣୁ ଭଗବାନ ପ୍ରଥମ କରି ବ୍ରହ୍ମାଙ୍କୁ ଏହି ସ୍ଥାନ ସମ୍ବନ୍ଧରେ ଉପଦେଶ ପ୍ରଦାନ କରୁଛନ୍ତି ଏବଂ ବ୍ରହ୍ମା ପରବର୍ତ୍ତୀ ଅବସ୍ଥାରେ ଏହି ସ୍ଥାନ ସମ୍ବନ୍ଧରେ ଶିବଙ୍କୁ କହିଥିଲେ। ଶିବ ତାଙ୍କର ପୁତ୍ର କାର୍ତ୍ତିକେୟ ବା ସ୍କନ୍ଦଙ୍କୁ ଏହି ସ୍ଥାନ ସମ୍ବନ୍ଧରେ କହିଥିଲେ ଏବଂ ସ୍କନ୍ଦ ବା କାର୍ତ୍ତିକେୟ ମେରୁ ପର୍ବତ ଉପରେ ଦେବତାମାନଙ୍କୁ ଏହି ସ୍ଥାନ ସମ୍ବନ୍ଧରେ ଦେବତାମାନଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ, ଯେଉଁଠାରେ ଜୈମିନୀ ମୁନି ଏକଥା ଶ୍ରବଣ କରି ସେ ଅନ୍ୟ ମୁନିମାନଙ୍କ ନିକଟରେ ବର୍ଣ୍ଣନା କରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ସୁରା ସୁରା ବ୍ୟତିକ୍ରମ ବର୍ତ୍ତେ ହଂ ପୁରୁଷୋତ୍ତମ। ତେଣୁ ଏହି ସ୍ଥାନ ନାମ ହେଉଛି ପୁରୁଷୋତ୍ତମ କ୍ଷେତ୍ର, ଯାହାକି ଭଗବାନଙ୍କ ନାମ ଦ୍ୱାରା ନାମିତ ହେଇଛି। ତେଣୁ ଭଗବାନ କହୁଛନ୍ତି ଏହି ସ୍ଥାନରେ ମୁଁ ସୁର ଅସୁରଙ୍କ ଠାରୁ ଦୂରେଇ ରହି ନିତ୍ୟ ଏହି ସ୍ଥାନରେ ନିବାସ କରୁଛି, ସ୍ୱଶରୀରରେ ନିବାସ କରୁଛି। ତେଣୁ ଏଠାରେ କୁହାଯାଇଛି ଯେ ତତ୍ର ଯେ ସ୍ଥାପନ ଇଚ୍ଛାନ୍ତି ଏହି ସ୍ଥାନର ମହାତ୍ମା ସମ୍ବନ୍ଧରେ ବର୍ଣ୍ଣନା କରି ଭଗବାନ କହୁଛନ୍ତି ଯେ ତତ୍ର ଯେ ସ୍ଥାପନ ଇଚ୍ଛନ୍ତି ସେ ସର୍ବେଦି ହତାମ ହାସ। ଏହି ପୁରୁଷୋତ୍ତମ କ୍ଷେତ୍ରରେ ଯେଉଁମାନେ ନିବାସ କରିବାକୁ ଚାହାନ୍ତି, କେବଳ ଇଚ୍ଛା କରିବା ମାତ୍ରେ ସେମାନେ ସମସ୍ତ ପ୍ରକାର ପାପରୁ ମୁକ୍ତ ହୋଇଯାନ୍ତି। କିଂ ପୁନଃ ତତ୍ର ତିଷ୍ଠନ୍ତୁ ଯେ ପଶ୍ୟନ୍ତି ଗଦାଧର। ତେଣୁ ସେମାନଙ୍କ କଥା କ'ଣ କୁହାଯିବ ଯେଉଁମାନେ ସେହି ପୁରୁଷୋତ୍ତମ କ୍ଷେତ୍ରରେ ନିବାସ କରୁଛନ୍ତି ଏବଂ ନିତ୍ୟ ଭଗବାନ ଗଦାଧର ଜଗନ୍ନାଥଙ୍କର ଦର୍ଶନ କରୁଛନ୍ତି, ତେଣୁ ସେମାନଙ୍କର କଥା କ'ଣ କୁହାଯିବ? ଯେଉଁମାନେ କେବଳ ଇଚ୍ଛା ସ୍ଥାନରେ ନିବାସ କରିବା ପାଇଁ ଇଚ୍ଛା କରିବା ମାତ୍ରେ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି, ତେଣୁ ଯେଉଁମାନେ ସେ ସ୍ଥାନରେ ନିବାସ କରୁଛନ୍ତି ଏବଂ ଭଗବାନ ଜଗନ୍ନାଥଙ୍କର ନିତ୍ୟ ପ୍ରତି ଦର୍ଶନ କରୁଛନ୍ତି ସେମାନେ ଯେ ନିଶ୍ଚିତ ଭାବରେ ସମସ୍ତ ପାପରୁ ମୁକ୍ତ ଏବଂ ସେମାନଙ୍କର ଯେ ମୁକ୍ତି ନିଶ୍ଚିତ ଏଥିରେ କୌଣସି ସନ୍ଦେହ ନାହିଁ। ଅହୋତତ ପରମ କ୍ଷେତ୍ର ବିସ୍ତୃତ ଦଶ ଯୋଜନା। ତେଣୁ ଏହି ପୁଣ୍ୟକ୍ଷେତ୍ର ପରମ କ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ର ତାହାର ବିସ୍ତାର ହେଉଛି ଦଶ ଯୋଜନା। ଦଶ ଯୋଜନା ଗୋଟିଏ ଯୋଜନା ହେଉଛି 4 କ୍ରୋଶ ବା 8 ମାଇଲ ବା 12 କିଲୋମିଟର। ତେଣୁ ପୁରୁଷୋତ୍ତମ କ୍ଷେତ୍ରର ବିସ୍ତାର 120 କିଲୋମିଟର, 10 ଯୋଜନ ବିସ୍ତୃତ। ତେଣୁ ତାର ବ୍ୟାସ ହେଉଛି 120 କିଲୋମିଟର ଏବଂ ତୀର୍ଥରାଜସ ସଲିବା ଉତ୍ଥିତ ବାଲୁକା ଆସିତ। ଏବଂ ଏହା ଆରମ୍ଭ ହେଇଛି କେଉଁଠାରୁ ନା ତୀର୍ଥରାଜସ ସଲିଲ। ପୁରୁଷୋତ୍ତମ କ୍ଷେତ୍ରର ଯେଉଁ ସମୁଦ୍ର ତାକୁ ତୀର୍ଥରାଜ ବୋଲି କୁହାଯାଏ। ତେଣୁ ସିନ୍ଧୁ ସ୍ନାନର ମହାତ୍ମା ମଧ୍ୟ ବର୍ଣ୍ଣନା ରହିଛି ଯେ ସମସ୍ତ ତୀର୍ଥ ମଧ୍ୟରେ ପୂର୍ଣ୍ଣତମ ତୀର୍ଥ ହେଉଛି ସମୁଦ୍ର। ପୁରୀର ପୁରୁଷୋତ୍ତମ କ୍ଷେତ୍ରରେ ଯେଉଁ ସାଗର ତାହା ହେଉଛି ତୀର୍ଥରାଜ, ସେଠାରେ ସ୍ନାନ କଲେ ସମସ୍ତ ତୀର୍ଥର ଫଳ ପ୍ରାପ୍ତ ହୋଇଥାଏ। ସେଥିପାଇଁ କୁହାଯାଇଛି ଅନ୍ୟ ତୀର୍ଥ କୃତମ ପାପମ ସିନ୍ଧୁ ତୀରେ ବିନଶ୍ୟତି। ଯଦି କୌଣସି ବ୍ୟକ୍ତି ଅନ୍ୟ ତୀର୍ଥସ୍ଥାନମାନଙ୍କୁ ଯାଇ ସେଇ ତୀର୍ଥସ୍ଥାନ ମାନଙ୍କରେ କୌଣସି ପାପକର୍ମ କରିଥାଏ ତାହେଲେ ସେ ଯଦି ଆସି ପୁରୀରେ ପୁରୁଷୋତ୍ତମ କ୍ଷେତ୍ରର ସିନ୍ଧୁ ଜଳରେ ସମୁଦ୍ର ଜଳରେ ସ୍ନାନ କରେ ତାହେଲେ ତାର ସମସ୍ତ ପାପ ନଷ୍ଟ ହୋଇଯାଏ। ସିନ୍ଧୁ ତୀରେ କୃତଂ ପାପଂ ସିନ୍ଧୁ ସ୍ନାନାତ୍ ବିନଶ୍ୟତି। ଏବଂ ଯଦି ସିନ୍ଧୁ ଅର୍ଥକ ସମୁଦ୍ର କୂଳରେ ଯଦି କେହି ପାପ କାର୍ଯ୍ୟ ଆଚରଣ କରେ ତାହେଲେ ସେ ସିନ୍ଧୁ ସ୍ନାନ ବା ସମୁଦ୍ର ସ୍ନାନ କଲେ ତାର ସମସ୍ତ ପାପ ନଷ୍ଟ ହୋଇଯାଏ। ତେଣୁ ପୁରୁଷୋତ୍ତମ କ୍ଷେତ୍ରର ସାଗର ସ୍ନାନ ବା ସିନ୍ଧୁ ସ୍ନାନର ଏପରି ମହତ୍ତ୍ୱ ବର୍ଣ୍ଣନା ରହିଛି। ସିନ୍ଧୁ ସ୍ନାନେ ରତଂ ନିତ୍ୟଂ ଦୃଷ୍ଟେବା ଜନକିଙ୍କରା। ତେଣୁ ଯେଉଁମାନେ ପୁରୁଷୋତ୍ତମ କ୍ଷେତ୍ରରେ ଏହି ସାଗର ଜଳରେ ନିତ୍ୟ ସ୍ନାନ କରୁଛନ୍ତି ସେମାନଙ୍କୁ ଦେଖି ଜମକିଙ୍କର ଅର୍ଥାତ୍ ଜମଙ୍କର ଦୂତମାନେ ଦଶର ଦୀଶ ପଳାୟନ୍ତେ ସିଂହ ପୃଷ୍ଠ ରଥା ମୃଗା। ସେମାନେ ଏପରି ବ୍ୟକ୍ତିମାନଙ୍କୁ ଜମଦୂତମାନେ ଦର୍ଶନ କରି ଭୟରେ ସେ ଚତୁର୍ଦ୍ଦିଗକୁ ପଳାୟନ କରିଥାନ୍ତି। ଯେଉଁମାନେ ପୁରୁଷୋତ୍ତମ କ୍ଷେତ୍ରର ସାଗର ଜଳରେ ସ୍ନାନ କରିଥାନ୍ତି ନିତ୍ୟ ସ୍ନାନ କରିଥାନ୍ତି ସେମାନଙ୍କ ଦର୍ଶନ ମାତ୍ରେ ଜମଦୂତମାନେ ଭୟଭୀତ ହୋଇ ଅନ୍ୟତ୍ର ପଳାୟନ କରିଥାନ୍ତି। ଯେପରି ଉଦାହରଣ ଦିଆଯାଇଛି ଯେ ଜଙ୍ଗଲରେ ପଶୁମାନେ ଯେପରି ସିଂହକୁ ଦେଖିଲେ ବା ସିଂହର ଗର୍ଜନ ଶୁଣିଲେ ଭୟଭୀତ ହୋଇ ଇତସ୍ତତ ପଳାୟନ କରିଥାନ୍ତି ଠିକ୍ ସେହିପରି ନିତ୍ୟ ପ୍ରତି ସିନ୍ଧୁ ସ୍ନାନ କରୁଥିବା ବ୍ୟକ୍ତିକୁ ଦର୍ଶନ କରି ଜମଦୂତମାନେ ଭୟଭୀତ ହୋଇ ଇତସ୍ତତ ଭାବରେ ପଳାୟନ କରିଥାନ୍ତି। ଧ୍ୟାନ ଦାନ ତପୋ ଯଜ୍ଞ ସାଧନ ସୁର ପୂଜନ ସିନ୍ଧୁ ତୀର କୃତଂ ସର୍ବଂ କୋଟି କୋଟି ଗୁଣଂ ଭବେ। ଏବଂ ଏହି ସିନ୍ଧୁ ତୀରରେ ସାଗର ତୀରରେ ଯଦି କେହି ଭଗବାନଙ୍କର ଧ୍ୟାନ କରେ ଜଗନ୍ନାଥଙ୍କର ଧ୍ୟାନ କରେ ଦାନ କରେ ଉପଯୁକ୍ତ ପାତ୍ରକୁ ଯଦି କେହି ସେଠାରେ ଦାନ କରିଥାନ୍ତି ଉପଯୁକ୍ତ ଦାନର ପାତ୍ର ହେଉଛନ୍ତି ବ୍ରାହ୍ମଣ ବୈଷ୍ଣବ। ବ୍ରାହ୍ମଣ ଅର୍ଥାତ୍ ଯେଉଁମାନେ ବ୍ରହ୍ମଂ ଜାନାତି ଇତି ବ୍ରାହ୍ମଣ ଯେଉଁମାନେ ବ୍ରହ୍ମଙ୍କୁ ଜାଣିଥାନ୍ତି ଅର୍ଥାତ୍ ଭଗବାନଙ୍କୁ ଜାଣିଥାନ୍ତି ଭଗବତ ଜ୍ଞାନ ଯେଉଁ ବ୍ରାହ୍ମଣ ମାନଙ୍କର ଥାଏ ସେମାନେ ହେଉଛନ୍ତି ପ୍ରକୃତ ବ୍ରାହ୍ମଣ। ଏବଂ ଯେଉଁମାନେ ବୈଷ୍ଣବ ଭଗବାନ ବିଷ୍ଣୁଙ୍କର ଭକ୍ତ ଏମାନେ ହେଉଛନ୍ତି ଦାନର ପାତ୍ର ଅର୍ଥାତ୍ ସେମାନଙ୍କୁ ଦାନ କରିଦେଲେ ମହାନ ସୁଫଳ ଲାଭ ହୋଇଥାଏ ବ୍ୟକ୍ତି ଭକ୍ତି ଉନ୍ମୁଖୀ ସ୍ୱୀକୃତି ଉତ୍ପନ୍ନ ହୋଇଥାଏ। ତେଣୁ ଯେଉଁମାନେ ଏଇ ସିନ୍ଧୁ ତୀରରେ ଏପରି ବ୍ୟକ୍ତିମାନଙ୍କୁ ଦାନ ଦେଇଥାନ୍ତି ଭଗବାନ ବିଷ୍ଣୁଙ୍କର ଧ୍ୟାନ କରିଥାନ୍ତି ତପସ୍ୟା ଆଚରଣ କରିଥାନ୍ତି ଅର୍ଥାତ୍ ଭଗବାନଙ୍କର ଭକ୍ତି ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା ବ୍ରତ ଆଦି ଆଚରଣ କରିଥାନ୍ତି ଅର୍ଥାତ୍ ଭଗବାନଙ୍କ ଉଦ୍ଦେଶ୍ୟରେ ବ୍ରତ ଆଚରଣ ଏକାଦଶୀ ବ୍ରତ ବା ଭଗବାନଙ୍କର ବିଭିନ୍ନ ଉତ୍ସବ ଯେପରି ଜନ୍ମାଷ୍ଟମୀ ଶ୍ରୀରାମନବମୀ ନୃସିଂହ ଚତୁର୍ଦ୍ଦଶୀ ଆଦି ବ୍ରତ ଏସବୁ ବ୍ରତ ଯଦି କେହି ସିନ୍ଧୁ ତୀରରେ ଆଚରଣ କରେ ଏବଂ ଜପ ଭଗବାନଙ୍କର ନାମ ଜପ ସିନ୍ଧୁ ତୀରରେ ରହି ଭଗବାନଙ୍କର ନାମ ଯଦି କେହି ଜପ କରେ ଶ୍ରାଦ୍ଧନ୍ତ ଏବଂ ପିତୃପୁରୁଷଙ୍କୁ ସେଠାରେ ଶ୍ରାଦ୍ଧ ଦେଇଥାଏ ସୁର ପୂଜନ ଏବଂ ଦେବତାମାନଙ୍କର ପୂଜା କରିଥାଏ ତାହେଲେ ସେ କୋଟି କୋଟି ଗୁଣଂ ଭବେ। ତେଣୁ ଏସବୁ କାର୍ଯ୍ୟ ସିନ୍ଧୁ ତୀରରେ ବା ସାଗର ତୀରରେ କରିବା ଦ୍ୱାରା ତାର ଫଳ କୋଟି କୋଟି ଗୁଣ ଅଧିକ ପ୍ରାପ୍ତ ହୋଇଥାଏ। ତେଣୁ ଏହିପରି ଭାବରେ ଏ ଯେଉଁ ପୁରୁଷୋତ୍ତମ କ୍ଷେତ୍ର ତାହା ଜଗନ୍ନାଥଙ୍କର ଅତି ପ୍ରିୟ। ତେଣୁ ଜଗନ୍ନାଥ ନିଜେ କହୁଛନ୍ତି ବ୍ରତେଷୁ ତୀର୍ଥେଷୁ ଚ ଜ୍ଞାତସଦକ୍ଷ ଦାନୟୋ ପୁଣ୍ୟଂ ଯଦୁକ୍ତଂ ବିମଳାତ୍ମନା ଯିବ ଅହର୍ ନିବାସାତ୍ ଲଭତେ ତୁ ସର୍ବଂ ନିମେଷ ବାସାତ୍ ଖଳୁ ତତ୍ତ୍ୱମେବ। ତେଣୁ ଜଣେ ବ୍ୟକ୍ତି ବିଭିନ୍ନ ବ୍ରତ ଆଚରଣ କରି, ତୀର୍ଥାଚରଣ କରି, ଯଜ୍ଞ ଅନୁଷ୍ଠାନ କରି, ଦାନ ଧର୍ମ କରି ଏବଂ ପୁଣ୍ୟ କାର୍ଯ୍ୟ କରି ଯେଉଁ ଫଳ ପ୍ରାପ୍ତ ହୋଇଥାଏ, ଏହି ପୁରୁଷୋତ୍ତମ କ୍ଷେତ୍ରରେ ଗୋଟିଏ ଦିନ ବାସ କଲେ ସେ ସବୁର ଫଳକୁ ସେ ପ୍ରାପ୍ତ ହୋଇଥାଏ ଏବଂ ତା ସହିତ ନିମେଷ ବାସ ଖଳୁତା ସମୟ। ଆଉ ଯଦି କେହି ପୁରୁଷୋତ୍ତମ କ୍ଷେତ୍ରରେ ଗୋଟିଏ ନିମିଷ ନିବାସ କରେ ତାହେଲେ ସେ ଅସମେତ ଯଜ୍ଞର ଫଳକୁ ପ୍ରାପ୍ତ ହୋଇଥାଏ। ତେଣୁ ଭଗବାନ ଶ୍ରୀ ଜଗନ୍ନାଥ ଏହି ପୁରୁଷୋତ୍ତମ କ୍ଷେତ୍ର ସମ୍ବନ୍ଧରେ ଏପରି ବ୍ରହ୍ମାଙ୍କୁ ପ୍ରକାଶ କଲେ ଏବଂ ନିଜେ ଶ୍ରୀ ସନାତନ ଗୋସ୍ୱାମୀ ମଧ୍ୟ ବର୍ଣ୍ଣନା କରିଛନ୍ତି ତାଙ୍କର ବୃହତ ଭାଗବତ ଗ୍ରନ୍ଥରେ ଯେ କିପରି ଭାବରେ ଗୋପକୁମାରଙ୍କୁ ଶ୍ରୀ ଜଗନ୍ନାଥ ଏହି କ୍ଷେତ୍ର ସମ୍ବନ୍ଧରେ ସ୍ୱୟଂ ମଧ୍ୟ କହିଥିଲେ। ତେଣୁ ସେଠାରେ ଜଗନ୍ନାଥ ନିଜେ କହୁଛନ୍ତି ଗୋପକୁମାରଙ୍କୁ, ଭୋଗୋପନନ୍ଦନ କ୍ଷେତ୍ର ଇଦଂ ମମ ଯଥାଶ୍ରିୟମ୍, କହୁଛନ୍ତି ହେ ଗୋପନନ୍ଦନ ଏହି କ୍ଷେତ୍ର ମୋର ଅତ୍ୟନ୍ତ ପ୍ରିୟ। କିପରି ଭାବରେ ତଥାଶ୍ରୀ ମଥୁରା ଥାସୁ ଜନ୍ମଭୂମି ବିଶେଷତଃ, ଯେପରି ଭାବରେ ମଥୁରା ବା ବୃନ୍ଦାବନ ମୋର ଅତି ପ୍ରିୟ ଯେହେତୁ ମୋର ତା ଜନ୍ମଭୂମି, ଠିକ ସେହିପରି ଏହି ପୁରୁଷୋତ୍ତମ କ୍ଷେତ୍ର ମଧ୍ୟ ମୋର ଅତ୍ୟନ୍ତ ପ୍ରିୟ। ବାଲ୍ୟଲୀଳା ସ୍ଥଳୀଭିଶ୍ଚ ତାଭିର ତାଭି ଅଳଙ୍କୃତ, ଯେପରି ମଥୁରା ବୃନ୍ଦାବନ ମୋର ବାଲ୍ୟଲୀଳାସ୍ଥଳୀ ଏବଂ ବିଭିନ୍ନ ପ୍ରକାର ବାଲ୍ୟଲୀଳାର ଚିହ୍ନ ଦ୍ୱାରା ଅଙ୍କିତ, ନିବାସାମି ଯଥା ପ୍ରାହଂ ତଥା ତତ୍ରାପି ବିଭ୍ରମ। ତେଣୁ ହେ ଗୋପାନନ୍ଦନ, ମୁଁ ଯେପରି ମଥୁରା ବୃନ୍ଦାବନରେ ନିତ୍ୟ ନିବାସ କରେ, ଠିକ ସେହିପରି ଏହି ପୁରୁଷୋତ୍ତମ କ୍ଷେତ୍ରରେ ମଧ୍ୟ ନିତ୍ୟ ନିବାସ କରିଥାଏ। ତେଣୁ ମଥୁରା ବୃନ୍ଦାବନ ବା ପୁରୁଷୋତ୍ତମ କ୍ଷେତ୍ର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ତାପରେ ବୈଷ୍ଣବ ତନ୍ତ୍ରରେ ମଧ୍ୟ କୁହାଯାଇଛି ଯେ ମଥୁରା ଦ୍ୱାରକା ଲୀଳା ଯା କରତି ଛ ଗୋକୁଳେ ନୀଳାଚଳସ୍ଥିତ କୃଷ୍ଣ ସାଏବ ରଚତି ପ୍ରଭୁ, ଯେ ଭଗବାନ ଶ୍ରୀକୃଷ୍ଣ ଯେପରି ବୃନ୍ଦାବନରେ, ମଥୁରାରେ ଏବଂ ଦ୍ୱାରକାରେ ବିଭିନ୍ନ ଲୀଳାମାନ ସମ୍ପାଦନ କରିଥିଲେ, ଏହି ପୁରୁଷୋତ୍ତମ କ୍ଷେତ୍ରରେ ଭଗବାନ ଶ୍ରୀ ଜଗନ୍ନାଥ ଏହି ତିନୋଟି ଧାମର ଲୀଳା ଏକସାଥିରେ ସମ୍ପାଦନ କରୁଛନ୍ତି। ତେଣୁ ଆମେ ଦେଖିବା ଯେ ଭଗବାନ ଜଗନ୍ନାଥ ତାଙ୍କର ଜଗନ୍ନାଥ ମନ୍ଦିରରେ ଯେଉଁ ସବୁ ଲୀଳା ହେଉଛି ତାହା ମୁଖ୍ୟତଃ ମଥୁରା ଏବଂ ଦ୍ୱାରକା ଲୀଳା ସେଠାରେ ସମ୍ପାଦିତ ହେଉଛି। କିନ୍ତୁ ଭଗବାନ ଜଗନ୍ନାଥ ଯେତେବେଳେ ବର୍ଷରେ ଥରେ ଏହି ରଥଯାତ୍ରା ଦ୍ୱାରା ଗୁଣ୍ଡିଚା ମନ୍ଦିରକୁ ଆସୁଛନ୍ତି, ତେଣୁ ଏହା ହେଉଛି ତାଙ୍କର ବୃନ୍ଦାବନ ଲୀଳାର ଅନ୍ତର୍ଭୁକ୍ତ। ପ୍ରକୃତ ପକ୍ଷେ ଗୁଣ୍ଡିଚା ମନ୍ଦିର ତାହା ହେଉଛି ବୃନ୍ଦାବନ, ଯେପରି ଭଗବାନ ତାଙ୍କର ଆବିର୍ଭାବ ଏବଂ ବାଲ୍ୟଲୀଳା ସେ ବୃନ୍ଦାବନରେ କରିଥିଲେ, ଠିକ ସେହିପରି ଜଗନ୍ନାଥଙ୍କର ଆବିର୍ଭାବ ମଧ୍ୟ ଗୁଣ୍ଡିଚା ମନ୍ଦିର ସ୍ଥାନରେ ହୋଇଥିଲା। ଯେତେବେଳେ ମହାରାଜ ଇନ୍ଦ୍ରଦୁମ୍ନ ଦାରୁଙ୍କୁ ଆଣି ମୂର୍ତ୍ତି ନିର୍ମାଣ କରିଥିଲେ, ସେତେବେଳେ ସେ ଗୁଣ୍ଡିଚା ମନ୍ଦିର ବର୍ତ୍ତମାନ ଯେଉଁଠାରେ ଅଛି ସେଇଠାରେ ମହାରାଜ ଇନ୍ଦ୍ରଦୁମ୍ନ ପ୍ରଥମେ ସହସ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିଥିଲେ ଏବଂ ବର୍ତ୍ତମାନ ସେଠାରେ ଯେଉଁ ନୃସିଂହ ମନ୍ଦିର ରହିଛି ମହାରାଜ ଇନ୍ଦ୍ରଦୁମ୍ନ ସେ ନୃସିଂହଦେବଙ୍କୁ ପ୍ରତିଷ୍ଠା କରିଥିଲେ ସେଠାରେ। ତେଣୁ ଅଶ୍ୱମେଧ ଯଜ୍ଞ ପରେ, ସହସ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠିତ ହେବା ପରେ ବାଙ୍କି ମୁହାଣରେ ସମୁଦ୍ର ଜଳରେ ଏ ଦାରୁ ସେଠାରେ ଆବିର୍ଭୂତ ହୋଇଥିଲେ, ଭଗବାନ ଦାରୁ ରୂପରେ ଆବିର୍ଭୂତ ହୋଇଥିଲେ ଏବଂ ମହାରାଜ ଇନ୍ଦ୍ରଦୁମ୍ନ ସେଇ ଦିବ୍ୟ ଦାରୁଙ୍କୁ ଆଣି ସେଇ ଗୁଣ୍ଡିଚା ମନ୍ଦିର ସ୍ଥାନରେ ଏକ ଗୃହ ମଧ୍ୟରେ ରଖି ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ସ୍ୱୟଂ ଭଗବାନ ଏକ ବୁଦ୍ଧ ବଢ଼େଇ ରୂପରେ ବିଶ୍ୱକର୍ମ ରୂପରେ ଆସି ନିଜେ ନିଜର ମୂର୍ତ୍ତି ନିର୍ମାଣ କରିଥିଲେ। ତେଣୁ ସେହି ଗୁଣ୍ଡିଚା ମନ୍ଦିର ସ୍ଥାନ ହେଉଛି ଜଗନ୍ନାଥଙ୍କର ଆବିର୍ଭାବ ସ୍ଥାନ। ପ୍ରଥମେ ଜଗନ୍ନାଥ ସେଇଠାରେ ଆବିର୍ଭୂତ ହୋଇଥିଲେ ଏବଂ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ଦର୍ଶନ ଦେଇଥିଲେ ଏବଂ ତାଙ୍କୁ ଆଦେଶ ମଧ୍ୟ ଦେଇଥିଲେ। ତେଣୁ ପରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଏହି ନୀଳଚନ୍ଦ୍ରରେ ବର୍ତ୍ତମାନ ଯେଉଁଠାରେ ଜଗନ୍ନାଥ ମନ୍ଦିର ରହିଛି ସେଠାରେ ଜଗନ୍ନାଥଙ୍କ ପାଇଁ ବିଶାଳ ପ୍ରାସାଦ ବା ମନ୍ଦିର ନିର୍ମାଣ କରି ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କୁ ରଥରେ ଆଣି ପୁଣି ବ୍ରହ୍ମାଙ୍କୁ ନିମନ୍ତ୍ରିତ କରି ଏହି ମନ୍ଦିରରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ। ତେଣୁ ଭଗବାନ ଜଗନ୍ନାଥ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହି ରଥଯାତ୍ରା ସମ୍ବନ୍ଧରେ ଆଦେଶ ପ୍ରଦାନ କରି କହୁଛନ୍ତି ଯେ ମୁଁ ବର୍ଷକରେ ଥରେ ମୋର ଜନ୍ମଭୂମିକୁ ଯିବି, ରଥ ଦ୍ୱାରା ଜନ୍ମଭୂମିକୁ ଯାତ୍ରା କରିବି। ତେଣୁ ଗୁଣ୍ଡିଚା ମନ୍ଦିର ଜଗନ୍ନାଥଙ୍କର ଜନ୍ମଭୂମି। ତେଣୁ ସେଠାରେ ଜଗନ୍ନାଥଙ୍କର ସବୁ ସେଇ ବାଲ୍ୟ ଲୀଳା ହୁଏ। ଅର୍ଥାତ୍ ଏହି ଗୁଣ୍ଡିଚା ମନ୍ଦିର ସ୍ଥାନ ତାହା ହେଉଛି ବୃନ୍ଦାବନ। ଏବଂ ଯେପରି ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନ ଆସିଲେ ଯେପରି ବୃନ୍ଦାବନବାସୀ ବା ବ୍ରଜବାସୀମାନଙ୍କର କୃଷ୍ଣଙ୍କ ପ୍ରତି ଭାବ ଥାଏ ଏବଂ ଭଗବାନ କୃଷ୍ଣ ଯେପରି ବ୍ରଜଭାବରେ ଭାବିତ ହୋଇଥାନ୍ତି, ଠିକ୍ ସେହିପରି ଭଗବାନ ଜଗନ୍ନାଥ ଯେତେବେଳେ ରଥ ଦ୍ୱାରା ଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି ତାଙ୍କର ସେହିପରି ବ୍ରଜଭାବ ଉଦିତ ହୋଇଥାଏ, ବ୍ରଜବାସୀମାନଙ୍କ ସହିତ ମିଳିତ ହେବାର ଭାବ, ବିଶେଷ ଭାବରେ ଗୋପୀମାନଙ୍କ ସହ ଏବଂ ଶ୍ରୀମତୀ ରାଧାରାଣୀଙ୍କ ସହ ମିଳିତ ହେବାର ଭାବ। ତେଣୁ ଆମେ ଦେଖିବା ଯେ ଭଗବାନ ଜଗନ୍ନାଥ ସେ ପ୍ରକୃତ ପକ୍ଷରେ ରାଧା ବିରହ ବିଧୁର ଶ୍ରୀକୃଷ୍ଣ ସେ ହେଉଛନ୍ତି ଜଗନ୍ନାଥ। ତେଣୁ ସେ ଯେତେବେଳେ ଫେରି ଆସୁଛନ୍ତି ଗୁଣ୍ଡିଚା ମନ୍ଦିରକୁ ସେ ବ୍ରଜବାସୀମାନଙ୍କ ସହିତ ମିଳିତ ହେବା ପାଇଁ, ଗୋପୀମାନଙ୍କ ସହିତ ମିଳିତ ହେବା ପାଇଁ, ତେଣୁ ଆମେ ଦେଖିବା ଯେ ଜଗନ୍ନାଥଙ୍କ ରଥଯାତ୍ରାରେ ରଥଯାତ୍ରା ଅବସରରେ କୌଣସି ପ୍ରକାର ମନ୍ଦିରର ନୀତି ନିୟମ ସବୁ ଲାଗୁ ହୁଏ। ଯେକୌଣସି ବ୍ୟକ୍ତି ଜଗନ୍ନାଥଙ୍କୁ ଯାଇ ସ୍ପର୍ଶ କରିପାରିବ, ଯେକୌଣସି ବ୍ୟକ୍ତି ଜଗନ୍ନାଥଙ୍କୁ ଭୋଗ ଦେଇପାରିବ। ବ୍ୟବସ୍ଥା ରହିଛି ଯେତେବେଳେ ଜଗନ୍ନାଥଙ୍କ ରଥ ବଳଗଣ୍ଡି ନିକଟରେ ପହଞ୍ଚେ ସେତେବେଳେ ଭକ୍ତମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ଜଗନ୍ନାଥଙ୍କୁ ନିଜେ ଯେକୌଣସି ସ୍ଥାନରେ ରହିଲା ସେଠାରେ ଭୋଗ ଲଗାଇପାରେ। ଏ ହେଉଛି ପ୍ରାଚୀନ ବ୍ୟବସ୍ଥା। ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥପୁରୀରେ ଅବସ୍ଥାନ କରୁଥିଲେ ସେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ମଧ୍ୟ ଭଗବାନ କୃଷ୍ଣ ଏବଂ ତାଙ୍କର ଭାବ ରାଧାରାଣୀଙ୍କର ଭାବ। ତେଣୁ ଯଦିଓ ସେ କୃଷ୍ଣ କିନ୍ତୁ ରାଧା ଭାବରେ ଭାବିତ ହୋଇଛନ୍ତି ଶ୍ରୀ ଚୈତନ୍ୟ ମହାପ୍ରଭୁ, କୃଷ୍ଣଙ୍କର ବିରହ ଅନୁଭବ କରୁଛନ୍ତି। ତେଣୁ ଜଗନ୍ନାଥ ନିଜେ କୃଷ୍ଣ ରାଧାଙ୍କର ବିରହ ଅନୁଭବ କରୁଛନ୍ତି ଏବଂ ଚୈତନ୍ୟ ମହାପ୍ରଭୁ ନିଜେ କୃଷ୍ଣ ରାଧା ଭାବରେ ଭାବିତ ହୋଇ କୃଷ୍ଣଙ୍କର ବିରହ ଅନୁଭବ କରୁଛନ୍ତି। ତେଣୁ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ପୁରୀରେ ପୁରୁଷୋତ୍ତମ କ୍ଷେତ୍ରରେ ଅବସ୍ଥାନ କରୁଥିଲେ ଏବଂ ଜଗନ୍ନାଥଙ୍କର ରଥଯାତ୍ରା ସମୟରେ ଚୈତନ୍ୟ ମହାପ୍ରଭୁ ନିଜର ଭକ୍ତମାନଙ୍କୁ ନେଇ ନୃତ୍ୟ କରୁଥିଲେ ରଥ ସମ୍ମୁଖରେ ଏବଂ ସେହି ନୃତ୍ୟ ସମୟରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଗାନ କରୁଥିଲେ, ଏଇ ମୋ ପରାଣ ନାଥ ପାଇନୁ ଯାହା ବିନୁ ମଦନ ଦହନେ ଧୂରିଗେ। ତେଣୁ ବର୍ତ୍ତମାନ ମୁଁ ମୋର ପ୍ରାଣନାଥ କୃଷ୍ଣଙ୍କୁ ପ୍ରାପ୍ତ ହେଇଛି। ତେଣୁ ଚୈତନ୍ୟ ମହାପ୍ରଭୁଙ୍କ ଭାବ ଯଦିଓ କୃଷ୍ଣ କିନ୍ତୁ ରାଧା ଭାବରେ ଭାବିତ ହେଇ ଜଗନ୍ନାଥଙ୍କୁ ଦେଖି ସେ ଏପରି ଭାବ ବିହ୍ୱଳ ହେଉଛନ୍ତି ଏବଂ ଜଗନ୍ନାଥ ଚୈତନ୍ୟ ମହାପ୍ରଭୁଙ୍କର ନୃତ୍ୟ ଦେଖି ତାଙ୍କର ରଥ ଅଟକି ଯାଉଛି, କାରଣ ସେ ରାଧା ରାଣୀଙ୍କର ବିରଳ ଅନୁଭବ କରୁଛନ୍ତି, ତେଣୁ ଚୈତନ୍ୟ ମହାପ୍ରଭୁ ଯେ ରାଧାରାଣୀଙ୍କ ଭାବରେ ରହିଛନ୍ତି ତାଙ୍କର ନୃତ୍ୟ ଦର୍ଶନ କରି ଜଗନ୍ନାଥଙ୍କର ରଥ ଅଟକି ଯାଉଛି। ତେଣୁ ପ୍ରକୃତ ପକ୍ଷେ ଏହି ରଥଯାତ୍ରା ରାଧା କୃଷ୍ଣଙ୍କର ମିଳନ ଯାତ୍ରା। ତେଣୁ ଜଗନ୍ନାଥ ଯେତେବେଳେ ଆସୁଛନ୍ତି ଗୁଣ୍ଡିଚା ମନ୍ଦିରକୁ, ସେଥିପାଇଁ ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିବାର ବିଶେଷ ମହତ୍ତ୍ୱ ରହିଛି। ଯେତେବେଳେ ଭଗବାନ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥାନ୍ତି, ସେ ସମୟରେ ଯେଉଁମାନେ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନ କରି ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥଙ୍କର ଦର୍ଶନ କରିଥାନ୍ତି, ସେମାନେ ସମସ୍ତେ ମୁକ୍ତି ଲାଭ କରିଥାନ୍ତି, ଜଗନ୍ନାଥଙ୍କର ସେବାକୁ ପ୍ରାପ୍ତ ହୋଇଥାନ୍ତି। ତେଣୁ ଏହାର ବିଶେଷ ମହତ୍ତ୍ୱ ରହିଛି, ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥଙ୍କର ଦର୍ଶନ କରିବାର ମହତ୍ତ୍ୱ। ତେଣୁ ଭଗବାନ ଜଗନ୍ନାଥଙ୍କର ଏଇ ଯେଉଁ ଗୁଣ୍ଡିଚା ମନ୍ଦିର ଯାତ୍ରା, ତାହା ବିଶେଷ ଭାବରେ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏଠାରେ ଭଗବାନ ଜଗନ୍ନାଥ ଭକ୍ତ ବତ୍ସଳ ଭାବରେ ଭକ୍ତମାନଙ୍କୁ କୃପା କରୁଛନ୍ତି। ଯେଉଁମାନେ ଜଗନ୍ନାଥ ମନ୍ଦିରକୁ ଯାଇପାରୁନାହାନ୍ତି ବା ସେମାନଙ୍କ ପାଇଁ ନିଷେଧ ରହିଛି, କିନ୍ତୁ ଜଗନ୍ନାଥ ଯେତେବେଳେ ବାହାରକୁ ଆସୁଛନ୍ତି ସମସ୍ତେ ତାଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିପାରିବେ ଏବଂ ଜଗନ୍ନାଥଙ୍କର କୃପା ଲାଭ କରି ନିଜର ମନୁଷ୍ୟ ଜନ୍ମକୁ ଧନ୍ୟ କରିପାରିବେ, ଏହି ସଂସାରର ଦୁଃଖରୁ ସବୁଦିନ ପାଇଁ ମୁକ୍ତ ହୋଇପାରିବେ। କାରଣ ଜଗନ୍ନାଥ ସ୍ୱୟଂ ଦାରୁ ରୂପରେ ପ୍ରକଟ ହୋଇଥାନ୍ତି କଳିଯୁଗରେ। ଅନ୍ୟ ଯୁଗମାନଙ୍କରେ ଭଗବାନ ଯେତେବେଳେ ପ୍ରକଟ ହୁଅନ୍ତି ସେତେବେଳେ ସେ ରୂପ ଧାରଣ କରିଥାନ୍ତି ମନୁଷ୍ୟ ରୂପରେ, ଯେପରି ଭଗବାନ ରାମ ରୂପରେ ବା କୃଷ୍ଣ ରୂପରେ ଆବିର୍ଭୂତ ହୋଇଥିଲେ, କିନ୍ତୁ କଳିଯୁଗରେ ଦାରୁ ବ୍ରହ୍ମ ରୂପରେ ଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି। ତେଣୁ ବିଶେଷ ଭାବରେ ଏହି କଳିଯୁଗର ଲୋକମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ, ସେମାନେ ଜଗନ୍ନାଥଙ୍କର ଦର୍ଶନ କରି ସମସ୍ତେ ମୁକ୍ତି ଲାଭ କରିପାରିବେ। ଦର୍ଶନାତ୍ ମୁକ୍ତିଦହ, ଜଗନ୍ନାଥ ହେଉଛନ୍ତି ଦର୍ଶନ ମାତ୍ରେ, ତାଙ୍କର ଦର୍ଶନ ମାତ୍ରେ ବ୍ୟକ୍ତି ମୁକ୍ତିକୁ ପ୍ରାପ୍ତ ହୋଇପାରେ। ତେଣୁ ଏପରି ପତିତ ପାବନ ଯେ ସମସ୍ତ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଆବିର୍ଭୂତ ହୋଇଛନ୍ତି ଏହି ଦାରୁ ବ୍ରହ୍ମ ରୂପରେ, ସେହି ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ତାଙ୍କ ଚରଣରେ ଭକ୍ତି ପ୍ରଦାନ କରନ୍ତୁ ଏବଂ ଆମେ ସମସ୍ତେ ଜଗନ୍ନାଥଙ୍କର ଭକ୍ତ ହୋଇ ଆମର ମନୁଷ୍ୟ ଜନ୍ମକୁ ଧନ୍ୟ କରିବା, ଏହା ହିଁ ଆଜି ଆମେ କାମନା କରୁଛୁ। ଏବଂ ମୁଁ ମଧ୍ୟ ଆପଣମାନଙ୍କର ଏହି ମଙ୍ଗଳ କାମନା କରି ଆଜିର ଏହି ବକ୍ତବ୍ୟକୁ ମୁଁ ଏଠାରେ ଶେଷ କରୁଛି। ଯେହେତୁ ସମୟ ହୋଇଯାଇଛି, ତେବେ ଆଗାମୀକାଲି ଆମେ ଅନ୍ୟ କିଛି ଜଗନ୍ନାଥଙ୍କର ମହାତ୍ମା ସମ୍ବନ୍ଧରେ ଆଲୋଚନା କରିବା। ହରେ କୃଷ୍ଣ।
ଜୟ ଶ୍ରୀମଦ୍ ଭକ୍ତି ଗୌର ନାରାୟଣ ସ୍ୱୟଂ ମହାରାଜ କି ମହାରାଣୀ କି। ଆଜି ଆମମାନେ ଶ୍ରୀମଦ୍ ଭକ୍ତି ଗୌରବ ନାରାୟଣ ସ୍ୱୟଂ ମହାରାଜଙ୍କ ଶ୍ରୀମୁଖରୁ ଜଗନ୍ନାଥଙ୍କର ପ୍ରିୟ କ୍ଷେତ୍ର ପୁରୁଷୋତ୍ତମ ଧାମ ସମ୍ବନ୍ଧରେ ଶ୍ରବଣ କଲେ ଏବଂ ଆସନ୍ତାକାଲି ମଧ୍ୟ ନିଶ୍ଚୟ ମହାରାଜ ତାଙ୍କର ପ୍ରିୟତମ ଜଗନ୍ନାଥଙ୍କର କିଛି ଲୀଳା କୀର୍ତ୍ତନ କରିବେ। ଆସନ୍ତାକାଲି ଏଠାରେ ମହାରାଜଙ୍କର କାର୍ଯ୍ୟକ୍ରମ ରହିଛି, ପ୍ରବଚନ କାର୍ଯ୍ୟକ୍ରମ ରହିଛି। ଆପଣମାନଙ୍କୁ ଅନୁରୋଧ, ଆପଣମାନେ ମଧ୍ୟ ବହୁ ସଂଖ୍ୟାରେ ଏହି ପ୍ରବଚନ କାର୍ଯ୍ୟକ୍ରମରେ ସହଯୋଗ କରିବେ। ବିଶେଷ କରି ମହାରାଜ ବର୍ତ୍ତମାନ ଇସ୍କନର ଆଚାର୍ଯ୍ୟ ଯେଉଁ ଉପରେ ପ୍ରତିଷ୍ଠିତ ହୋଇଛନ୍ତି, ତେଣୁ ସମଗ୍ର ବିଶ୍ୱରେ ପରିଭ୍ରମଣ କରି ଏ ଜଗନ୍ନାଥ ସଂସ୍କୃତି ଭାଗବତ କଥା ପ୍ରଚାର ଓ ପ୍ରସାର କରୁଛନ୍ତି। ଆସନ୍ତାକାଲି ପରେ 8 ତାରିଖ ଦିନ ମହାରାଜ ତାଙ୍କର କଲକାତା ମନ୍ଦିର କାଲକାଟାରେ ରଥଯାତ୍ରା ହେଉଛି, ସେ ଗୁଣ୍ଡିଚା ମନ୍ଦିର ମହାରାଜ ପ୍ରବଚନ କରିବେ। ତାପରେ ନଈ ଦିଲ୍ଲୀ ପଞ୍ଜାବ ଦାସ ଜଗନ୍ନାଥ ଜଗନ୍ନାଥଙ୍କର ଭାଗ୍ୟ କରିବେ। ତେଣୁ ଆସନ୍ତାକାଲି ମଧ୍ୟ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ସମସ୍ତେ ଜଗନ୍ନାଥଙ୍କ ଅତି ପ୍ରିୟ ସ୍ୱତନ୍ତ୍ର କଳାକାରଙ୍କ ମୁହଁରେ ସେ ପ୍ରବନ୍ଧରେ ସ୍ୱତନ୍ତ୍ର।